ମୋ ନାମ ମିଲି ପ୍ରଧାନ। ମୋ ଗାଁ କଟାବାଡ଼ି, ଆଉ ମୋ ବ୍ଲକ ଦାରିଙ୍ଗବାଡ଼ି, ପୋଷ୍ଟ ପର୍ତ୍ତମାହା। ଆଉ ଆମେ କିଛି ପର୍ଯ୍ୟଟକ ବିଷୟରେ କହିବାକୁ ଚାହୁଁଛି। ଆମେ ପର୍ଯ୍ୟଟକ ଲୋକମାନଙ୍କର ମାନେ ଭଲ ହେତୁ ମାନେ ସୁସ୍ଥତା ହେତୁ ଖାଇଥାଉ। ତ ସେଟା ଖାଇବା ଦ୍ଵାରା ଆମର ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ତେଣୁ ଆମେ ଜଙ୍ଗଲରେ ତାହାକୁ ପାଇଲେ ଆମେ ଖାଇଥାଉ। ତ ତାହାକୁ ଖାଇବା ଦ୍ଵାରା ଆମ ଶରୀର ମଧ୍ୟ ସୁସ୍ଥତାରେ ରହିଥାଏ। ତ ଏ ବିଷୟରେ କିଛି କହିଲି ମୁଁ। ଧନ୍ୟବାଦ ମ୍ୟାମ।